ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ମଙ୍ଗଳବାର ନୂଆଦିଲ୍ଲୀନ ଦେବେ ପଞ୍ଚମ ଜାତୀୟ ଜଳ ପୁରସ୍କାର, ଶ୍ରେଷ୍ଠ ରାଜ୍ୟ ବର୍ଗନ ଓଡ଼ିଶାକେ ମିଳିବା ପହିଲା ପୁରସ୍କାର। ପୁରୀ ବୃନ୍ଦାବତୀ ଶିବିରନୁ ହବିଷ୍ୟାଳିମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ବୀମାଥି ପୂରା ଛାଡ଼ ହେବା ଜିଏସ୍ଟି, ମନ୍ତ୍ରୀସ୍ତରୀୟ କମିଟି କରିଛି ସୁପାରିଶ। ବଲାଙ୍ଗୀର ସହିତ ରାଜ୍ୟର ସାତଟା ମେଡିକାଲ କଲେଜ ପରିସରନ ଖୋଲିବା ନର୍ସିଂ କଲେଜ, କେନ୍ଦ୍ର ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ। ଆଉ ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ଲାଗି ରାଜ୍ୟ ସରକାର ଅଛନ୍ତି ପ୍ରସ୍ତୁତ, କହିଲେ ରାଜସ୍ୱ ମନ୍ତ୍ରୀ। ବିଲକୁଲ ଆତଙ୍କିତ ନା ହେବାର୍କେ କଲେ ନିବେଦନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ମଙ୍ଗଳବାର ନୂଆଦିଲ୍ଲୀନୁ ପଞ୍ଚମ ଜାତୀୟ ଜଳ ପୁରସ୍କାର 2023 ପ୍ରଦାନ କରିବେ। ଏଥିଲାଗି ଜଳଶକ୍ତି ମନ୍ତ୍ରଣାଳୟ ତରଫରୁ ନଅଟା ବର୍ଗ, ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା, ଜଳ ଉପଭୋକ୍ତା ସଂଘ ଆର୍ ନାଗରିକ ସମାଜ ଲାଗି 38 ପୁରସ୍କାର ଘୋଷଣା କରାଯାଇଛି। ଶ୍ରେଷ୍ଠ ରାଜ୍ୟ ବର୍ଗନୁ ଓଡ଼ିଶା ପହିଲା ପୁରସ୍କାର ପାଇବାର୍କେ ମନୋନୀତ ହୋଇଥିବା ବେଳେ ଉତ୍ତରପ୍ରଦେଶ ଦ୍ୱିତୀୟ, ଗୁଜରାଟ ଆର୍ ପୁଡୁଚେରୀ ମିଳିତ ଭାବେ ତୃତୀୟ ପୁରସ୍କାର ପାଇବେ। ଜଳ ପରିଚାଳନା ଆର୍ ସଂରକ୍ଷଣ ବାବଦେ ଜାତୀୟ ସ୍ତରର ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ପୁରସ୍କାର ସ୍ଥାପନା କରାଯାଇଛି ବୋଲି ଜଳଶକ୍ତି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଇଥର ପ୍ରବାସୀ ଭାରତୀୟ ଦିବସ ସମାବେଶ ଓଡ଼ିଶା ନ ହେବା ଏବେ 2025 ମସିହା ଜାନୁଆରୀ 8-10 ତାରିଖ ତକ ତିନି ଦିନ ଧରିକରି ଓଡ଼ିଶା ନ ଏହି କାର୍ଯ୍ୟକ୍ରମ ଆୟୋଜନ ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ ଦେଇଛନ୍ତି। ପାଖାପାଖି 5,000 ପ୍ରତିନିଧି ଭାଗ ନେବାର୍କେ ଥିବା କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆର୍ ଦେଶ ବିଦେଶରୁ ପ୍ରବାସୀ ଭାରତୀୟମାନେ ଯୋଗଦେବେ। ହେତାର ପ୍ରସ୍ତୁତି ବାଦେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାତି ଗୋଟିଏ ବୈଠକ ହୋଇଯାଇଛି। ଏନୁ ଜଣାଇ ଦିଆଯାଇପାରେ ଯେ 1915 ମସିହା ଜାନୁଆରୀ 9 ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧି ଦକ୍ଷିଣ ଆଫ୍ରିକାନୁ ଭାରତକେ ଫିରବାର ଘଟଣାକେ ସୁର୍ତା କରିକିରି ଗଲା 2003 ମସିହାନୁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି। ଦେଶର ବିକାଶଥି ପ୍ରବାସୀ ଭାରତୀୟମାନଙ୍କର ଅବଦାନକେ ଗୁରୁତ୍ୱ ଦେଇକରି ଏହି ଦିବସ ପାଳନ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ପହଞ୍ଚିକରି ହବିଷ୍ୟାଳିମାନଙ୍କ ଲାଗି କରାଯାଇଥିବାର ବୃନ୍ଦାବତୀ ଶିବିରଥି ହବିଷ୍ୟାଳିମାନଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ସୁବିଧା ଅସୁବିଧା ବାବଦେ ପଚରା ଉଚରା କରିଥିଲେ। ଶିବିର ପରିସରଟି ହୋଇଥିବାର ସଭାନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ହବିଷ୍ୟାଳି ମା'ମାନଙ୍କର ସୁବିଧା ଲାଗି ପ୍ରଶାସନ ତରଫରୁ ହୋଇଥିବାର ବନ୍ଦୋବସ୍ତଥି ଖୁସି ପ୍ରକାଶ କରିଥିଲେ। ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରୁ ଜିଏସ୍ଟି ପୂରା ଛାଡ଼ କରବାର୍କେ ମନ୍ତ୍ରୀସ୍ତରୀୟ କମିଟି ସୁପାରିଶ କରିଛି। ଜିଏସ୍ଟି ପରିଷଦକେ କରାଯାଇଥିବା ସୁପାରିଶ ଅନୁସାରେ 5,00,000 ଟଙ୍କା ତକ ସ୍ୱାସ୍ଥ୍ୟ ବୀମା ଆର୍ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ବୀମା ଉପରୁ ଜିଏସ୍ଟି ଛାଡ଼ କରାଯାଇଛି। ହେଲେ 5,00,000 ଟଙ୍କାରୁ ଏତକା ଟଙ୍କାର ସ୍ୱାସ୍ଥ୍ୟ ବୀମା ଉପରେ ଆଘର ବାଗିରେ 18% ଜିଏସ୍ଟି ଲାଗୁ ରହିବା। ଇତର ଛଡ଼ା 20 ଲିଟର ପାନ୍ ବୋତଲ, ସାଇକେଲ ଆର୍ ନୋଟ୍ବୁକ୍ ଉପରେ 5% ଜିଏସ୍ଟି କମ୍ କରବାର୍କେ ମନ୍ତ୍ରୀମଣ୍ଡଳୀୟ କମିଟି ପ୍ରସ୍ତାବ ଦିଆଯାଇଛି। ଇନୁ ଜଣାଇ ଦିଆଯାଇପାରେ ଯେ ଗଲାକାଲି ନୂଆଦିଲ୍ଲୀନୁ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କର ଅଧ୍ୟକ୍ଷତାତି ଜିଏସ୍ଟି ବାବଦ ମନ୍ତ୍ରୀ ପରିଷଦ ବୈଠକ ହୋଇଥିଲା। ବଲାଙ୍ଗୀର, ତାଳଚେର, ଯାଜପୁର, ବାଲେଶ୍ୱର, ବାରିପଦା, ପୁରୀ ଆର୍ କୋରାପୁଟ ମେଡିକାଲ କଲେଜ ପରିସରନୁ ନର୍ସିଂ କଲେଜ ଖୋଲବାର୍କେ ରାଜ୍ୟ ସରକାର ସ୍ଥିର କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗନୁ ମିଳିଥିବାର ସୂଚନା ଅନୁସାରେ ଏହି ନୂଆ 7 ନର୍ସିଂ କଲେଜ ଖୋଲବାର୍ ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି। କେନ୍ଦ୍ର ସରକାରଙ୍କ ଅନୁମତି ମିଳିଲା ଉତରୁ ଏହି ନୂଆ ନର୍ସିଂ କଲେଜମାନ ଖୋଲବା। ଇନୁ ଜଣାଇ ଦିଆଯାଇପାରେ ଯେ ନୂଆ ନର୍ସିଂ କଲେଜ ଖୋଲବାର୍କେ କେନ୍ଦ୍ର ସରକାର 60% ଆର୍ ରାଜ୍ୟ ସରକାର 40% ଅର୍ଥ ବ୍ୟବସ୍ଥା କରବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବଙ୍ଗୋପସାଗରନୁ ହୋଇଥିବାର ଘୂର୍ଣ୍ଣିବଳୟ ବାତ୍ୟା ଦାନାଥି ପରିବର୍ତ୍ତିତ ହେବାର ସମ୍ଭାବନା ଥିବାର ବେଳେ ସେଥିର ମୁକାବିଲା ଲାଗି ରାଜ୍ୟ ସରକାର ସବୁ ପ୍ରକାରର ପ୍ରସ୍ତୁତି କରୁଛନ୍ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଯେ ଏଛେନ୍ତକ ଲଘୁଚାପ ଗଭୀର ଅବପାତ ନାହିଁ, ସରକାର ପାଣିପାଗ ବିଭାଗ ସାଙ୍ଗେ ଲଗାତାର ସମ୍ପର୍କିତ ଅଛନ୍ତି। ବାତ୍ୟାତି ପ୍ରଭାବିତ ହେବାର୍କେ ଥିବାର ଜିଲ୍ଲାମାନଙ୍କର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବାର୍କେ କୁହାଯାଇଛି। ସେ ନିଜେ ମୁଖ୍ୟ ଶାସନ ସଚିବ ଆର୍ ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍ଆର୍ସିଙ୍କ ସଙ୍ଗେ ଯୋଗାଯୋଗ ଅଛନ୍ତି। ଏସ୍ଆର୍ସି ସମ୍ଭାବ୍ୟ ଜିଲ୍ଲାର ଜିଲ୍ଲାପାଳ ଆର୍ ଅଲଗା ଜିଲ୍ଲାପାଳମାନଙ୍କ ସାଙ୍ଗେ ଭିଲ୍ କଥା ହୋଇଛନ୍। ବାତ୍ୟା ଦାନାକେ ନେଇକରି ବିଲକୁଲ ଆତଙ୍କିତ ନା ହେବାର୍କେ ମନ୍ତ୍ରୀ ଶ୍ରୀ ପୂଜାରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଦାନା ଏବଂ ଗୁରୁବାର 24 ସକାଳ ତକ୍ ଲ୍ୟାଣ୍ଡଫଲ୍ କରବା ବୋଲି ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ତରଫ ଅନୁମାନ କରାଯାଇଛି। ଆଇଏମ୍ଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ଲ୍ୟାଣ୍ଡଫଲ୍ କଲାବେଳେ ଓଡ଼ିଶା ଆର୍ ପଶ୍ଚିମବଙ୍ଗର ସମୁଦ୍ର ଖଣି ପବନର ବେଗ ଘଣ୍ଟାକେ 100-120 କିଲୋମିଟର ହେବାର ସମ୍ଭାବନା ଅଛି। ଇତାର ପ୍ରଭାବତି ବୁଧବାର ଦିନ ଓଡ଼ିଶାର ସମୁଦ୍ର ଖଣି ଜିଲ୍ଲାମାନଙ୍କୁ ବନ୍ୟା ବର୍ଷା ହୋଇପାରେ। ଇତାର ସଙ୍ଗେ ଗୁରୁବାର ଆର୍ ଶୁକ୍ରବାର ରାଜ୍ୟର ସବୁ ଇଲାକାନୁ ବର୍ଷା ହୋଇପାରେ ବୋଲିକରି ଶ୍ରୀ ମହାପାତ୍ର କହିଛନ୍। ଭୁବନେଶ୍ୱର ପାଖର ଜଟଣୀଠାରେ ରାଷ୍ଟ୍ରୀୟ ଯୋଗ ଆର୍ ପ୍ରାକୃତିକ ଚିକିତ୍ସା ଗବେଷଣା ସଂସ୍ଥାନ ସ୍ଥାପନା ହେବା। ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମ ଜରିଏ ଏହି ସୂଚନା ଦେଇଛନ୍। ସୂଚନା ଅନୁସାରେ ଏବେ 29 ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସ୍ଥାନର ଶିଳାନ୍ୟାସ କରିପାରନ୍। ସମ୍ବଲପୁର ମହାନଗର ନିଗମ ତରଫ ସମ୍ବଲପୁର ସହରର 24 ଜାଗାନୁ ସିସିଟିଭି କ୍ୟାମେରା ଲାଗବା। ମହିଳାମାନଙ୍କର ସୁରକ୍ଷା, ଚୋର, ତସ୍କର ଆର୍ ମନିଚ୍ଛା ଗାଡ଼ି ଚଲାଉଥିବାର ଲୋକକୁ ଧରବାରକେ ସିସିଟିଭି ଲଗାଯିବାର ବାବଦେ ଆସନ ସୁନମା ଆମର ଖବରଦାତା ଗୁଣମଣି ବିଶ୍ୱାଳଙ୍କ ରିପୋର୍ଟ।
ଅସାମାଜିକ ବ୍ୟକ୍ତିଙ୍କୁ ଜଗିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ସମ୍ବଲପୁର ସହରରେ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ଲଗାଯିବ। ସହରର ଅଇଠାପାରି ଛକ, ତଳିଛକ, ବରେପାଲି, ରେମେଡ଼, କ୍ଷେତ୍ରାଜପୁର, ମୋଦିପଡ଼ା, ବୁଢ଼ାରଜା, ଫାଟକ, ଧନୁପାଲି ପ୍ରମୁଖ ଅଞ୍ଚଳରେ ଏହି ସିସିଟିଭି ଲଗାଯିବ। ଏହି ସିସିଟିଭିମାନଙ୍କ ମଧ୍ୟରେ 30x ଜୁମ୍ କ୍ୟାମେରା ବିଭିନ୍ନ କଲେଜ ଛକରେ ଲଗାଯିବା ସହ ନେଲସନ୍ ମେଣ୍ଡେଲା ଛକରେ 200 ନିରୀକ୍ଷଣ କରିପାରୁଥିବା 10 ବଡ଼ କ୍ୟାମେରା ଲଗାଯିବ। 80 ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି, 10 ଫେସିଆଲ୍ ରେକଗ୍ନାଇଜେସନ୍ ସିସିଟିଭି ଏବଂ ଟ୍ରାଫିକ୍ ପରିଚାଳନା ପାଇଁ 12 ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି ବିଭିନ୍ନ ଛକରେ ଲାଗିବ। ଏହାସହ ଆଗକୁ କିଭଳି ଅଧିକ ସଂଖ୍ୟାରେ ସିସିଟିଭି ଲଗାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଏ ନେଇ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍ତି,
ଆମର ଟାଉନ୍ର ବିଭିନ୍ନ ଲୋକେସନ୍କୁ ସିସିଟିଭି କଭରେଜ କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଲା ଆମର ଟ୍ରାଫିକ୍, ତା ସହିତ ଯୋଉ ଟ୍ରାଫିକ୍ର ନିୟମ ପାଳନ, ତା ସହିତ ଯୋଉ ବିଭିନ୍ନ ଯୋଉ ଇମ୍ପୋର୍ଟାଣ୍ଟ ପଏଣ୍ଟ ଅଛି ତା ଉପରେ ନଜର ରଖିବା, ସର୍ଭିଲାନ୍ସ ପଏଣ୍ଟ ଅଫ୍ ଭ୍ୟୁ ମଧ୍ୟ ଏଟା ବହୁତ ଇମ୍ପୋର୍ଟାଣ୍ଟ ଅଛି। ତାକୁ ଧରିକି ଅଲରେଡି ଆମର ଟେଣ୍ଡର ମହାନଗର ନିଗମ ପକ୍ଷରୁ କରାଯାଇଛି। ଏ ମାସରେ ସେଟା ଟେଣ୍ଡର ପ୍ରକ୍ରିୟା ଆମର ଫାଇନାଲ କରାଯିବ, ତାପରେ ଦେନ୍ ସେଟା କାମ ଆରମ୍ଭ ହେବ। ତ ମୁଖ୍ୟ ଉଦ୍ଦେଶ୍ୟ ଆମର ସିଟିଜେନ୍ସଙ୍କର ସୁରକ୍ଷା, ତା ସହିତ ଯୋଉ ଟ୍ରାଫିକ୍ ଅଛି ତାର ନିୟନ୍ତ୍ରଣ ଇଏ କରାଯାଉଛି। ଏଥିରେ ଆମର ସବୁ ଏସ୍ପି ସମ୍ବଲପୁର ଏଣ୍ଡ ଅନ୍ୟାନ୍ୟ ଅଫିସିଆଲ୍ସ ମଧ୍ୟ ଇନ୍ଭଲ୍ଭ ଅଛନ୍ତି, ତାଙ୍କର ମଧ୍ୟ ମତାମତ ନିଆଯାଇଛି। ଏବେ ପୁରା ଏଣ୍ଟାୟାର ସିଟିରେ ଯେତିକି ବି ସିସିଟିଭି ଯୋଉ ଆଡ଼ଭାନ୍ସ ସର୍ଭେଲାନ୍ସ ସିଷ୍ଟମ୍ ଲାଗିବ, ତାର ଇଣ୍ଟିଗ୍ରେଟେଡ୍ ନେଟୱାର୍କ ଥିବ, ତାର 2 ଜାଗାରେ ଡେଡିକେଟେଡ୍ କଣ୍ଟ୍ରୋଲ ରୁମ୍ ଥିବ ଏଣ୍ଡ ସ୍ପେଶାଲି ଅପରେସନ୍ ଆଣ୍ଡ ମେଣ୍ଟେନ୍ସ ଉପରେ ମଧ୍ୟ ଧ୍ୟାନ ଦିଆଯିବ।
77 ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଇବା ବଛର ଜାନୁଆରୀ 3 ମୂଲ ହୋଇକରି 13 ତକ ଚାଲବା। ଗଲାକେଲ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ଅଧ୍ୟକ୍ଷତାତି ହେତାର ପହିଲା ପ୍ରସ୍ତୁତି ବୈଠକ ହୋଇଯାଇଛି। ସମ୍ବଲପୁର ଜିଲ୍ଲାର ଲପଙ୍ଗାନୁ ଥିବାର ଓପିଟିସିଏଲ୍ 132x33 କେଭି ଗ୍ରିଡ୍ ଷ୍ଟେସନ୍ର ବଛରିକିଆ ଦେଖରେଖ କାମ ହେବା। ସେଥିଲାଗି ଏବେ 22 ମଙ୍ଗଳବାର ଦିନ ସକାଳର 7 ଉପରବେଳ 4 ତକ ଠେଲକୁଲି, ଟାମ୍ପରକେଲା, ଖିଣ୍ଡା, ଲପଙ୍ଗା, କତରବଗା, ରେଙ୍ଗାଲି, ଗୁଲାମାଲ, ବାସୁପାଲି, ଗୁମଲେଇ, କୁସୁମଡିହି, ତଲାବିରା, ବୁଧିଆପାଲି, ପତ୍ରାପାଲି, ମାତଲୁ କ୍ୟାମ୍ପ, ରାମପୁର, ଶ୍ରଦ୍ଧାପାଲି ଆର୍ ହେତାର ଆଖପାଖରେ ଇଲାକାକେ ବିଜୁଳି ଯୋଗାଣ ବନ୍ଦ ରହିବା ବୋଲିକରି TPWODL ତରଫ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆନୁ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ହୋଇଯାଇଛି। ଏଥି ଜିଲ୍ଲାର 3 ଯାକ ଶିଶୁ ଯତ୍ନ କେନ୍ଦ୍ରର ଅନ୍ତେବାସୀ ଛାତ୍ରଛାତ୍ରୀମାନେ ଯୋଗ ଦେଇକରି ଭିନ୍ ଭିନ୍ ଦୌଡ଼କୁଦ ପ୍ରତିଯୋଗିତାଥି ଭାଗ ନେଇଥିଲେ। ସୁବର୍ଣ୍ଣପୁର ସରକାରୀ ଆଇଟିଆଇର ସମାବର୍ତ୍ତନ ସମାରୋହ ହୋଇଯାଇଛି। ଏଥି 6 ଟ୍ରେଡ୍ର 400 ଛାତ୍ରଛାତ୍ରୀଙ୍କର ସହିତ ଭିନ୍ ଭିନ୍ ଟ୍ରେଡ୍ର 18 ଟପରଙ୍କୁ ପ୍ରମାଣପତ୍ର ଟ୍ରଫି ଦିଆଯାଇଥିଲା। ସର୍ବଭାରତୀୟ ବନ କର୍ମଚାରୀ ଜାତୀୟ କ୍ରୀଡ଼ା ଉତ୍ସବ ଥି ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନଖଣ୍ଡର ଫରେଷ୍ଟର ଖଗେଶ୍ୱର ମାଝୀ 400 ରିଲେ ଦୌଡ଼ଥି ଦ୍ୱିତୀୟ ହେବାର ଗୌରବ ଆଣିଛନ୍। ଏଥିଲାଗି ତାହାକୁ ବନଖଣ୍ଡ ଅଧିକାରୀ ଆର୍ ବାକି କର୍ମଚାରୀମାନେ ଶୁଭେଚ୍ଛା ଜଣାଇଛନ୍। କଟକ ବାରବାଟୀ ଷ୍ଟାଡିୟମ୍ରୁ ଓଡ଼ିଶା ଆର୍ ଜାମ୍ମୁ କାଶ୍ମୀର ଭିତରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍ର 3 ଦିନେ ଆଜି ଓଡ଼ିଶା ଦଳ ସବୁ ୱିକେଟ୍ ହରାଇକରି 272 ରନ୍ କରିଥିଲା। ଓଡ଼ିଶା ଦଳ ତରଫ ସବୁନୁ ଜହ ଗୋବିନ୍ଦ ପୋଦାର 133 ରନ୍ କରିକରି ନଟ୍ ଆଉଟ୍ ରହିଥିଲେ। ଆଜିର ଦିନର ଖେଳ ଶେଷ ତକ୍ ଜାମ୍ମୁ କାଶ୍ମୀର ତାର 2 ଇନିଂସ୍ ଆରମ୍ଭ କରିକରି 4 ହରାଇକରି 155 ରନ୍ କରିଛେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା ମଙ୍ଗଳବାର ନୂଆଦିଲ୍ଲୀ ନୁ ଦେବେ 5ମ ଜାତୀୟ ଜଳ ପୁରସ୍କାର। ଶ୍ରେଷ୍ଠ ରାଜ୍ୟବର୍ଗନୁ ଓଡ଼ିଶାକେ ମିଳିବା ପହିଲା ପୁରସ୍କାର। ପୁରୀ ବୃନ୍ଦାବତୀ ଶିବିରନୁ ହବିଷାଳିମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ବୀମାତି ପୂରା ଛାଡ଼ ହେବା ଜିଏସ୍ଟି ମନ୍ତ୍ରୀସ୍ତରୀୟ କମିଟି କରିଛେ ସୁପାରିଶ। ବଲାଙ୍ଗୀର ସହିତ ରାଜ୍ୟର 7 ମେଡିକାଲ କଲେଜ ପରିସରନୁ ଖୋଲିବା ନର୍ସିଂ କଲେଜ। କେନ୍ଦ୍ର ସରକାରଙ୍କୁ ଦିଆଯାଇଛି ପ୍ରସ୍ତାବ ଆଉ ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ଲାଗି ରାଜ୍ୟ ସରକାର ଅଛନ୍ତି ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ। ବିଲକୁଲ ଆତଙ୍କିତ ନା ହେବାର କଲେ ନିବେଦନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।